ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ତୁମ୍ଭେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ, ଆପଣାର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର, ତହିଁରେ ସେ ତୁମ୍ଭର ପଥ ସବୁ ସରଳ କରିବେ। ଆସନ୍ତୁ ସେହି ପଥ ପ୍ରଦର୍ଶକଙ୍କର ସନ୍ଧାନ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় বন্ধু, আমার পথপ্রদর্শিকা বেতার অনুষ্ঠান তরফর আপনার হার্দিক অভিনন্দন ও প্রীতি শুভেচ্ছা জ্ঞাপন করুছু। প্রভু যীশু বিষয় আপনার যে বিশেষ আগ্রহী তাহা জাঁ আমি বিশেষ আনন্দিত। আপনার প্রার্থনার অনুরোধ রক্ষা করে আমি আপনার নিমন্ত্রে প্রার্থনা করুছু, আই প্রভু যীশু নিশ্চিত ভাবে আপনার সমস্যা সমাধান করবে। আপনার যদি কোণী প্রকার প্রশ্ন থাকে তাহলে তাহা লিখি জনাইলে আমি আপনার তাহা পত্র মাধ্যমে জনাইপারিব। ଆପଣଙ୍କର ଯଦି ପ୍ରାର୍ଥନାର କୌଣସି ଅନୁରୋଧ ରହିଅଛି କିମ୍ବା ସାକ୍ଷ୍ୟ ରହିଅଛି ତାହେଲେ ତାହା ଲେଖି ଜଣାଇବା ନିମନ୍ତେ ଅନୁରୋଧ। ଆମେ ଆପଣଙ୍କ ନିମନ୍ତେ ପ୍ରାର୍ଥନା କରୁଅଛୁ। ପ୍ରଭୁ ଯୀଶୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମରେ ଧନ୍ୟବାଦ କରୁଅଛୁ ଯେ ତୁମେ ଆମମାନଙ୍କ ପରି ଅଯୋଗ୍ୟମାନଙ୍କୁ ଆଉ ଏକ ଦିନ ଦେଖିବା ପାଇଁ ସୁଯୋଗ ଦେଲ। କେବଳ ସେତିକି ନୁହେଁ, ତୁମର ବାକ୍ୟ ମଧ୍ୟ ଦେଇ ତୁମେ ଆମମାନଙ୍କର ସହିତ ଆଳାପ କରିବା ପାଇଁ ଯାଉଅଛ, ଆଉ ସେଥିନିମନ୍ତେ ପ୍ରଭୁ ତୁମେ ଆମମାନଙ୍କୁ ଏକ ସରଳ ହୃଦୟ ଦାନ କର, ଆମମାନଙ୍କୁ ଏକ ଧୀରସ୍ଥିର ଚିତ ଦାନ କର। ଯେତିକି ସମୟ ଧରି ଆମେ ତୁମର ବାକ୍ୟ ଅଧ୍ୟୟନ ବା ଶ୍ରବଣ କରିବୁ ସେଥିନିମନ୍ତେ ପ୍ରଭୁ ଆମମାନଙ୍କୁ ତୁମେ ସୁସ୍ଥିର ମତି ପ୍ରଦାନ କର। ଯେଉଁମାନେ ଅସୁସ୍ଥ ଅଛନ୍ତି ସେମାନଙ୍କୁ ସୁସ୍ଥତା ଦିଅ, ଯେଉଁମାନେ ସମସ୍ୟାରେ ଅଛନ୍ତି ପ୍ରଭୁ ତୁମେ ସେମାନଙ୍କର ସମସ୍ୟା ସମାଧାନ କର, ଯେଉଁମାନେ ବିଦ୍ୟା ଅଧ୍ୟୟନ କରୁଛନ୍ତି ତହିଁରେ ସଫଳତା ଲାଭ କରିବା ନିମନ୍ତେ ତୁମେ ସେମାନଙ୍କୁ ଆଶୀର୍ବାଦ କର। ତୁମର ଶାନ୍ତି, ତୁମର ଆନନ୍ଦ ଦେଇ ପ୍ରତ୍ୟେକଙ୍କୁ ପ୍ରଭୁ ତୁମେ ସୁରକ୍ଷା କର। ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍।
ଆଜି ଆମେ ଆଇବ ପୁସ୍ତକ ତହିଁର 35-37 ପର୍ବ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ଏଠାରେ ମୁଁ ଆପଣଙ୍କୁ ସ୍ମରଣ କରାଇଦିଏ ଯେ ଗତ ପାଠରେ ଆମେ ଦେଖିଥିଲୁ ଇଲିହୁ ଆଇବଙ୍କ ଜୀବନରେ ଈଶ୍ୱରଙ୍କ ଅଭିମତ ସଫଳ ହେବା ଲାଗି ଈଶ୍ୱରଙ୍କ ନିମନ୍ତେ ଏକ ପଥ ଖୋଲି ଦେଇଥିଲେ। ସେ ଆଇବଙ୍କୁ ଜଣାଇ ଦେବାକୁ ଚାହିଁଥିଲେ ଯେ ଈଶ୍ୱର କେବେ ହେଲେ ଭୁଲ କରନ୍ତି ନାହିଁ କିମ୍ବା ଅନ୍ୟାୟ ତଥା ଅଧର୍ମ କରନ୍ତି ନାହିଁ। ସେ ସଦାସର୍ବଦା ଠିକ୍ କରିଥାନ୍ତି, ମାତ୍ର ମନୁଷ୍ୟ ଭୁଲ କରେ। ସେ ମନୁଷ୍ୟ ପ୍ରତି କେବେ ହେଲେ ଅନ୍ୟାୟ କରନ୍ତି ନାହିଁ। ସେ ମନୁଷ୍ୟର ଯତ୍ନ ନିଅନ୍ତି ଓ ମନୁଷ୍ୟ ନିମନ୍ତେ ଚିନ୍ତା କରନ୍ତି। ଯଦି ସେ ମନୁଷ୍ୟ ପ୍ରତି କିଛି ଦୁଃଖ ବା କ୍ଲେଶ ଘଟାଇଥାନ୍ତି, ତାହେଲେ ତାହା କେବଳ ଯେ ମନୁଷ୍ୟର ପାପ ନିମନ୍ତେ ତାହା ନୁହେଁ, ମାତ୍ର ମନୁଷ୍ୟର ମଙ୍ଗଳ ନିମନ୍ତେ ଓ ତାହାଙ୍କର ମହତ୍ ଅଭିମତ ସାଧନ ନିମନ୍ତେ। ବର୍ତ୍ତମାନ ଆମେ ଏହି 35 ପର୍ବରୁ 37 ପର୍ବ ମଧ୍ୟରେ ଈଶ୍ୱର ଆଇବଙ୍କୁ ଶିକ୍ଷା ଦେବାର ବିଷୟ ଲକ୍ଷ୍ୟ କରିବାକୁ ଯିବା। ଦେଖନ୍ତୁ, ଏହି 35 ପର୍ବର ପ୍ରଥମ 2 ପଦରେ ଏହିପରି ଲେଖା ଅଛି, ଆହୁରି ଇଲିହୁ ଉତ୍ତର କରି କହିଲା, ତୁମେ କି ଏହାକୁ ଆପଣାର ନ୍ୟାୟ ବୋଲି ଜ୍ଞାନ କରୁଅଛ ଅବା କହୁଅଛ? ପରମେଶ୍ୱରଙ୍କ ଧାର୍ମିକତା ଅପେକ୍ଷା ମୋହର ଧାର୍ମିକତା ଅଧିକ। ଯେଉଁ ମୁହୂର୍ତ୍ତରେ ଆଇବ କହନ୍ତି ଯେ ସେ ସତ୍ୟରେ ଅଛନ୍ତି ଓ ସତ୍ୟରେ ରହିବା ସତ୍ତ୍ୱେ ମଧ୍ୟ ସେ ଏହିପରି କ୍ଲେଶ ଭୋଗ କରୁଅଛନ୍ତି, ସେହି ମୁହୂର୍ତ୍ତରେ ସେ ଈଶ୍ୱରଙ୍କୁ ଦୋଷୀ ସାବ୍ୟସ୍ତ କରାନ୍ତି। କିନ୍ତୁ ସେ ସେପରି ଭାବିବା ଉଚିତ ନଥିଲା। ଏହାପରେ 5-6 ପଦ ମଧ୍ୟରେ ଏହିପରି ଲେଖା ଅଛି, ଗଗନମଣ୍ଡଳ ପ୍ରତି ଦୃଷ୍ଟି କରି ଅନାଅ ଓ ତୁମ୍ଭ ଅପେକ୍ଷା ଉଚ୍ଚ ଆକାଶମଣ୍ଡଳକୁ ଦେଖ। ତୁମ୍ଭେ ପାପ କଲେ ପରମେଶ୍ୱରଙ୍କ ବିରୁଦ୍ଧରେ କ'ଣ କର ଓ ତୁମର ଅପରାଧ ବୃଦ୍ଧି ପାଇଲେ ତାହାଙ୍କ ପ୍ରତି ତୁମ୍ଭେ କ'ଣ କର? ଏହି ପ୍ରଶ୍ନ ମଧ୍ୟ ଆଇବ ଉଠାଇଥିଲେ। ସେ କହୁଥିଲେ, ମୋର ଏହି କ୍ଷୁଦ୍ର ଜୀବନ ଈଶ୍ୱରଙ୍କୁ ଦୁଃଖ ଦିଏ ନାହିଁ କି ତାହାଙ୍କ ମନରେ ଆଘାତ ଦିଏ ନାହିଁ। ମାତ୍ର ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ ଏହା ଈଶ୍ୱରଙ୍କ ମନରେ ଆଘାତ ଦେଇଥାଏ, କାରଣ ପାପ ଈଶ୍ୱରଙ୍କ ଦୃଷ୍ଟିରେ ଘୃଣାର ବିଷୟ ଓ ଈଶ୍ୱର ଦୁଃଖ କରିଥାନ୍ତି, ଯଦ୍ୱାରା ତହିଁର ପ୍ରତିଫଳ ମନୁଷ୍ୟ ପ୍ରତି ବର୍ତ୍ତିଥାଏ। 8 ଲେଖା ଅଛି, ତୁମ୍ଭର ଦୁଷ୍ଟତା ତୁମ୍ଭତୁଲ୍ୟ ମନୁଷ୍ୟର କ୍ଷତି କରିପାରେ ଓ ତୁମର ଧାର୍ମିକତା ମନୁଷ୍ୟ ସନ୍ତାନର ଲାଭ କରିପାରେ। ପ୍ରକୃତରେ ଆମମାନଙ୍କର ଦୁଷ୍ଟତା ଅନ୍ୟମାନଙ୍କ ଜୀବନ ପ୍ରତି କ୍ଷତି ପହଞ୍ଚାଇପାରେ ଓ ବାଧାର କାରଣ ବା ପ୍ରତିବନ୍ଧକର କାରଣ ହୋଇପାରେ। ଆଉ ବିଶେଷରେ ଯେଉଁମାନେ ଈଶ୍ୱରଙ୍କ ବାକ୍ୟ ପ୍ରଚାରକ, ସେମାନେ ଏଥିପ୍ରତି ବିଶେଷ ସତର୍କ ହେବା ଆବଶ୍ୟକ, କାରଣ ସେମାନଙ୍କର ଜୀବନ ଅନ୍ୟମାନଙ୍କ ଦୃଷ୍ଟିରେ ଆଦର୍ଶମୟ ହେବା ଉଚିତ। କାରଣ ସେମାନଙ୍କର ଦୁଷ୍ଟତା ଯଦି ଲୋକମାନଙ୍କ ନିକଟରେ ପ୍ରକାଶ ପାଏ, ତାହେଲେ ସେମାନଙ୍କ ଦୁଷ୍ଟତା ଅନ୍ୟମାନଙ୍କ ଆତ୍ମିକ ଜୀବନର ଅଗ୍ରଗତିରେ ପ୍ରତିବନ୍ଧକର କାରଣ ହୋଇଥାଏ ଓ ସେମାନେ ମଧ୍ୟ ସେହି ଦୁଷ୍ଟତାକୁ ଅନୁକରଣ କରିଥାନ୍ତି। ମାତ୍ର ସେମାନଙ୍କର ଧାର୍ମିକତା ଅନ୍ୟମାନଙ୍କ ଜୀବନ ନିମନ୍ତେ ବିଶେଷ ଉପକାରଜନକ ହୋଇଥାଏ ଓ ସେମାନେ ସେହି ସମସ୍ତ ଧାର୍ମିକତାର ବିଷୟକୁ ଅନୁକରଣ କରିବା ଦ୍ୱାରା ଈଶ୍ୱରଙ୍କ ଆଶୀର୍ବାଦ ସବୁର ଅଧିକାରୀ ହୋଇଥାନ୍ତି। ପ୍ରିୟ ବନ୍ଧୁ, ଆପଣଙ୍କର ଦୁଷ୍ଟତା ଅନ୍ୟ କାହାକୁ ଆଘାତ ଦେଇପାରେ ଓ ଆପଣଙ୍କର ଧାର୍ମିକତା ଅନ୍ୟ କାହାକୁ ସାହାଯ୍ୟ କରିପାରେ। ଏହାପରେ 9-11 ପଦ ମଧ୍ୟରେ ଏହିପରି ଲେଖା ଅଛି, ଉପଦ୍ରବର ବାହୁଲ୍ୟ ସକାଶୁ ଲୋକେ କ୍ରନ୍ଦନ କରନ୍ତି, ବଳବାନର ବାହୁ ସକାଶୁ ସେମାନେ ସାହାଯ୍ୟ ପାଇଁ ଡାକ ପକାନ୍ତି। ମାତ୍ର ଯିଏ ରାତ୍ରିକାଳେ ଗାନ ପ୍ରଦାନ କରନ୍ତି, ଯିଏ ପୃଥିବୀର ପଶୁମାନଙ୍କ ଅପେକ୍ଷା ଆମମାନଙ୍କୁ ଅଧିକ ଶିକ୍ଷା ଦିଅନ୍ତି ଓ ଆକାଶର ପକ୍ଷୀଗଣ ଅପେକ୍ଷା ଆମମାନଙ୍କୁ ଅଧିକ ଜ୍ଞାନବାନ କରନ୍ତି, ଏପରି ମୋହର ସୃଷ୍ଟିକର୍ତ୍ତା ପରମେଶ୍ୱର କାହାନ୍ତି? ଏହା କେହି ନ କହେ। ତାହିଁ ହେଉଛି ଏକ ଚମତ୍କାର ବିଷୟ। ଈଶ୍ୱର ହେଉଛନ୍ତି ଜଣେ ଯିଏକି ରାତ୍ରିରେ ଗାନ ପ୍ରଦାନ କରନ୍ତି। ଆନନ୍ଦ କରିବାର କେବଳ ମାତ୍ର ସ୍ଥାନ ହେଉଛି ଈଶ୍ୱରଙ୍କ ସହଭାଗିତା ମଧ୍ୟରେ। ଈଶ୍ୱର ହିଁ କେବଳ ଆପଣଙ୍କୁ ଆନନ୍ଦ ଦେଇପାରନ୍ତି, ତାହା ହେଉଛି ଅତି ଗୁରୁତ୍ୱପୂର୍ଣ୍ଣ ବିଷୟ। ଆମେ ଈଶ୍ୱରଙ୍କ ସହିତରେ ଆନନ୍ଦ କରିବା ଉଚିତ। ଇଲିହୁ ତାହା ମଧ୍ୟ ସେହି ପିତୃପୁରୁଷମାନଙ୍କ ସମୟରେ ଶିକ୍ଷା କରିଥିଲେ। ଇଲିହୁଙ୍କର ଆଲୋଚନାକୁ ସମାପ୍ତ କରିବା ପରେ ଆମେ ଦେଖିବାକୁ ଯିବା ଯେ ଈଶ୍ୱର ଆଇବଙ୍କ ସହିତ କଥାବାର୍ତ୍ତା କରିବେ। ଏକ ଝଡ଼ ଆଇବଙ୍କ ଜୀବନରେ ଆସିବ ଓ ଈଶ୍ୱର ସେହି ଝଡ଼ ମଧ୍ୟ ଦେଇ ଆଇବଙ୍କ ସହିତ କଥାବାର୍ତ୍ତା କରିବେ। ଏହା ସେହି ଜୀବନର ଝଡ଼ ଯାହା ମଧ୍ୟ ଦେଇ ଈଶ୍ୱର ଆପଣଙ୍କୁ ଓ ମୋତେ ସେହି ଶାନ୍ତିର କଥା କହିବାକୁ ଚାହାନ୍ତି। ତେଣୁ ଆସୁ ସେହି ସମସ୍ୟାରୂପକ ଝଡ଼କୁ ଈଶ୍ୱର ଓ ଆମମାନଙ୍କ ଆତ୍ମା ମଧ୍ୟରେ ଏକ ପ୍ରତିବନ୍ଧକ ଛିଡ଼ା କରିବା ନିମନ୍ତେ ସୁଯୋଗ ନ ଦେଉ। ଆସନ୍ତୁ ଏହାପରେ ଆମେ 36 ପର୍ବ ମଧ୍ୟକୁ ଯିବା। ଏହି 36 ପର୍ବରେ ଆମେ ଈଶ୍ୱରଙ୍କୁ ଜଣେ ମହାନ ଶିକ୍ଷକ ରୂପେ ଲକ୍ଷ୍ୟ କରିବାକୁ ପାରିବା। 36 ପର୍ବର ପ୍ରଥମ 2 ପଦରେ ଏହିପରି ଲେଖା ଅଛି, ଇଲିହୁ ଆହୁରି କହିଲା, ଟିକିଏ ସମ୍ଭାଳ, ମୁଁ ତୁମକୁ ଜଣାଇବି। କାରଣ ପରମେଶ୍ୱରଙ୍କ ପକ୍ଷରେ ମୋହର ଆହୁରି କିଛି କହିବାର ଅଛି। ଇଲିହୁ ଏଠାରେ ଈଶ୍ୱରଙ୍କୁ ଧାର୍ମିକ ବୋଲି ଉପସ୍ଥାପିତ କରନ୍ତି ଓ ତାହାଙ୍କୁ ଉଚ୍ଚରେ ସ୍ଥାପନ କରନ୍ତି। ଆମ ପ୍ରତ୍ୟେକଙ୍କର ଈଶ୍ୱରଙ୍କ ବିଷୟ ନେଇ ଯେପରି ଅନୁଭୂତି ରହିଅଛି, ତାହାଙ୍କର ମଧ୍ୟ ସେପରି ଅନୁଭୂତି ରହିଅଛି, ଅର୍ଥାତ୍ ଈଶ୍ୱରଙ୍କ ବିଷୟରେ ସୀମିତ ଜ୍ଞାନ ରହିଅଛି। ଆମେ ଏକ ଅଦୃଶ୍ୟ ତଥା ଅସୀମ ଈଶ୍ୱରଙ୍କ ବିଷୟ ନେଇ ଆଲୋଚନା କରୁଅଛୁ ଓ ଆମମାନଙ୍କ ନିକଟରେ ସମସ୍ତ ଉତ୍ତର ନାହିଁ। ଆମେ ଈଶ୍ୱରଙ୍କ ବିଷୟ ନେଇ ସବୁକିଛି ଜାଣିପାରିବା ନାହିଁ କି ସବୁକିଛି ଜାଣିବା ନିମନ୍ତେ ଚେଷ୍ଟା କରିବା ମଧ୍ୟ ଉଚିତ ନୁହେଁ, କାରଣ ମନୁଷ୍ୟ ତାହାର ସସୀମ ଜ୍ଞାନରେ ଅସୀମ ଈଶ୍ୱରଙ୍କୁ ଜାଣିପାରିବ ନାହିଁ, କିନ୍ତୁ ତାହାଙ୍କୁ କେବଳ ବିଶ୍ୱାସ କରିବାକୁ ଅଛି। ପ୍ରିୟ ବନ୍ଧୁ, ଆପଣ କ'ଣ ଜାଣନ୍ତି କି ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ଆପଣଙ୍କ ପାପ ନିମନ୍ତେ ମୃତ୍ୟୁବରଣ କରିଅଛନ୍ତି? ସେ ଯେ ମୃତ୍ୟୁରୁ ପୁନରୁତ୍ଥିତ ହୋଇଅଛନ୍ତି, ଏହା କ'ଣ ଜାଣନ୍ତି କି? ଯଦି ଜାଣନ୍ତି ତାହେଲେ ଅତି ଉତ୍ତମ କଥା। ଆପଣ କେବଳ ତାହାଙ୍କଠାରେ ବିଶ୍ୱାସ କରନ୍ତୁ, ତାହେଲେ ସମସ୍ତ କିଛି ସନ୍ଦେହ ଆପଣଙ୍କର ଦୂର ହୋଇଯିବ ଓ ସବୁକିଛି ଆପଣ ବୁଝିପାରିବେ ଓ ସବୁକିଛି ଆପଣଙ୍କୁ ସ୍ପଷ୍ଟ ହୋଇଯିବ। କିନ୍ତୁ ଅନେକ ସମୟରେ କ'ଣ ହୁଏ, ଯେଉଁ ବିଷୟ ଆମେ ଜାଣିଛୁ ତହିଁରେ ବିଶ୍ୱାସ ନ କରି ଯାହା ଆମେ ଜାଣିନାହୁଁ ତାହା ଜାଣିବା ପାଇଁ ଚେଷ୍ଟା କରୁ ଓ ନିଜର ମନକୁ ଅସ୍ଥିର କରିପକାଉ। କିନ୍ତୁ ପ୍ରିୟ ବନ୍ଧୁ, ମନେ ରଖନ୍ତୁ, ଆପଣ ନିଜର ଜ୍ଞାନରେ କେବେ ହେଲେ ଈଶ୍ୱରଙ୍କୁ ଜାଣିବା ନିମନ୍ତେ ଚେଷ୍ଟା କରନ୍ତୁ ନାହିଁ, ମାତ୍ର ତାହାଙ୍କଠାରେ ବିଶ୍ୱାସ କରନ୍ତୁ, ତାହେଲେ ସିଏ ଆପଣଙ୍କୁ ତାହାଙ୍କର ପରିଚୟ ଦେବେ। ବର୍ତ୍ତମାନ ଆମେ ଲକ୍ଷ୍ୟ କରିବାକୁ ଯିବା ଯେ ଇଲିହୁ ମଧ୍ୟ ସେହି ଐଶ୍ୱରିକ ଜ୍ଞାନରେ ସୀମିତ ରହିଥିଲେ। 36 ପର୍ବର 3 ପଦରେ ଲେଖା ଅଛି, ମୁଁ ଦୂରରୁ ଆପଣା ଜ୍ଞାନ ଆଣିବି ଓ ଆପଣା ସୃଷ୍ଟିକର୍ତ୍ତାଙ୍କର ଧାର୍ମିକତା ପ୍ରତିପନ୍ନ କରିବି। ଇଲିହୁ ଯଦିଓ ଏଠାରେ ଈଶ୍ୱରଙ୍କ ପ୍ରତି ସେହି ଧାର୍ମିକତା ଆରୋପ କରନ୍ତି, ମାତ୍ର ସେ ମଧ୍ୟ ଅତି ପରିଷ୍କାର ଭାବେ ଜଣାଇ ଦିଅନ୍ତି ଯେ ଈଶ୍ୱର ମନୁଷ୍ୟଠାରୁ ଏତେ ଦୂରକୁ ଚାଲିଯାଇଛନ୍ତି ଯେ ମନୁଷ୍ୟ ତାହାଙ୍କୁ ଏତେ ସହଜରେ ଜାଣିପାରିବ ନାହିଁ। କିନ୍ତୁ ଏଠାରେ ପ୍ରଶ୍ନ ଉଠେ ଯେ କେଉଁ ବିଷୟ ଏପରି ଅଛି ଯାହାକି ଈଶ୍ୱରଙ୍କ ସହଭାଗିତାରୁ ମନୁଷ୍ୟକୁ ବିଚ୍ଛିନ୍ନ କରେ। ଲକ୍ଷ୍ୟ କରନ୍ତୁ ଇଲିହୁ କ'ଣ କହୁଅଛନ୍ତି। 36 ପର୍ବର 4 ପଦରେ ଲେଖା ଅଛି, କାରଣ ପ୍ରକୃତିରେ ମୁହଁର କଥା ମିଥ୍ୟା ନୁହେଁ, ଜ୍ଞାନରେ ସିଦ୍ଧ ଜଣେ ତୁମ୍ଭ ସଙ୍ଗେ ଅଛି। ଅନ୍ୟ ଅର୍ଥରେ କହିବାକୁ ଗଲେ ଇଲିହୁ କହିବାକୁ ଚାହାନ୍ତି ଯେ କେବଳ ଈଶ୍ୱରଙ୍କର ସିଦ୍ଧ ଜ୍ଞାନ ଅଛି ଓ ସେ ଆୟୁବଙ୍କ ସଙ୍ଗେ ସଙ୍ଗେ ଅଛନ୍ତି। ଏହାପରେ 5-7 ପଦ ମଧ୍ୟରେ ଏପରି ଲେଖା ଅଛି, ଦେଖ ପରମେଶ୍ୱର ପରାକ୍ରମୀ ଓ କାହାକୁ ତୁଚ୍ଛ କରନ୍ତି ନାହିଁ, ସେ ବୁଦ୍ଧି ବଳରେ ପରାକ୍ରମୀ ଅଟନ୍ତି, ସେ ଦୁଷ୍ଟର ପ୍ରାଣ ରକ୍ଷା କରନ୍ତି ନାହିଁ, ମାତ୍ର ଦୁଃଖଗ୍ରସ୍ତମାନଙ୍କୁ ନ୍ୟାୟ ପ୍ରଦାନ କରନ୍ତି, ସେ ଧାର୍ମିକମାନଙ୍କଠାରୁ ଆପଣା ଦୃଷ୍ଟି ଫେରାନ୍ତି ନାହିଁ, ମାତ୍ର ସେ ସିଂହାସନ ପବିଷ୍ଟ ରାଜଗଣ ସଙ୍ଗରେ ସଦାକାଳ ସେମାନଙ୍କୁ ସ୍ଥାପନ କରନ୍ତି ଓ ସେମାନେ ଉନ୍ନତ ହୁଅନ୍ତି। ତେବେ ଇଲିହୁଙ୍କର ଏହି ସମସ୍ତ ବିଷୟ ପ୍ରକାଶ କରିବାର ସମ୍ପୂର୍ଣ୍ଣ ଭାବ ହେଉଛି ଯେ ଈଶ୍ୱର ଆମମାନଙ୍କଠାରୁ ବହୁତ ଦୂରକୁ ଚାଲିଯାଇଛନ୍ତି, ସେ ଆମମାନଙ୍କଠାରୁ ବିଚ୍ଛିନ୍ନ ହୋଇଅଛନ୍ତି ଓ ଆମମାନେ ତାହାଙ୍କ ସହ ଯୋଗାଯୋଗ ସ୍ଥାପନ କରିପାରିବା ନାହିଁ, ଯେହେତୁ ସେ ଆମମାନଙ୍କଠାରୁ ବହୁ ଦୂରକୁ ଚାଲିଯାଇଛନ୍ତି। ମାତ୍ର ଇଲିହୁ ସେପରି କହିବା ମଧ୍ୟ ଭୁଲ, ଓ ଆଜି ଅନେକ ଲୋକ ମଧ୍ୟ ଏହିପରି ଭୁଲ ଚିନ୍ତାଧାରାରେ ପରିଚାଳିତ ହୋଇ ଈଶ୍ୱରଙ୍କଠାରୁ ଦୂରବର୍ତ୍ତୀ ଜୀବନଯାପନ କରନ୍ତି। ସେମାନେ ନିଜର ପାପରୁ ଉଦ୍ଧାର ପାଇବାର ଆଶା ମଧ୍ୟ ହରାଇ ବସିଛନ୍ତି, ମାତ୍ର ପ୍ରକୃତରେ ଈଶ୍ୱର ଆମମାନଙ୍କଠାରୁ ଦୂରେଇ ଯାଇନାହାନ୍ତି। ସେ ଯଦିଓ ପାପକୁ ଘୃଣା କରନ୍ତି, ମାତ୍ର ପାପୀକୁ ପ୍ରେମ କରନ୍ତି ଓ ପାପୀକୁ ଉଦ୍ଧାର କରିବାକୁ ଚାହାନ୍ତି, କାରଣ ଏହି ବିଚ୍ଛିନ୍ନତା ଦୂରତ୍ୱ ହେତୁ ନୁହେଁ, ମାତ୍ର ଆମମାନଙ୍କର ପାପ ହେତୁ। ତେଣୁ ଯିଶାୟ 69 ପର୍ବର 2 ପଦରେ ଲେଖା ଅଛି, ମାତ୍ର ତୁମମାନଙ୍କର ଅପରାଧ ସବୁ ତୁମମାନଙ୍କର ଓ ତୁମମାନଙ୍କ ପରମେଶ୍ୱରଙ୍କ ମଧ୍ୟରେ ବିଚ୍ଛେଦ ଘଟାଇଅଛି, ଓ ତୁମମାନଙ୍କର ପାପ ସବୁ ତୁମମାନଙ୍କଠାରୁ ତାହାଙ୍କ ମୁଖ ଲୁଚାଇଅଛି, ଏଥିପାଇଁ ସେ ଶୁଣିବେ ନାହିଁ। ସେ ସେହି ପାପ ସବୁକୁ ବର୍ଣ୍ଣନା କରିବାକୁ ଯାଇ ଆହୁରି କହନ୍ତି, ଯାହାକି ସେହି ଯିଶାୟ 69 ପର୍ବର 3-4 ପଦରେ ଲେଖା ଅଛି, କାରଣ ତୁମମାନଙ୍କର ହସ୍ତ ରକ୍ତରେ ଓ ତୁମମାନଙ୍କର ଅଙ୍ଗୁଳି ସବୁ ଅପରାଧରେ ଅଶୁଚି ହୋଇଅଛି, ତୁମମାନଙ୍କର ଉଷ୍ଠାଧର ମିଥ୍ୟା କହିଅଛି, ତୁମମାନଙ୍କର ଜିହ୍ୱା ଦୁଷ୍ଟତା ବକଇ, କେହି ନ୍ୟାୟରେ ଗୁହାରି ଶୁଣେ ନାହିଁ, ଓ କେହି ସତ୍ୟରେ ପ୍ରତିବାଦ କରେ ନାହିଁ। ସେମାନେ ଅସାରତାରେ ନିର୍ଭର କରନ୍ତି ଓ ମିଥ୍ୟା କଥା କହନ୍ତି। ସେମାନେ ଅନିଷ୍ଟକୁ ଗର୍ଭରେ ଧାରଣ କରନ୍ତି ଓ ଅପରାଧ ପ୍ରସବ କରନ୍ତି। ଈଶ୍ୱର କହନ୍ତି, ଏହି ସମସ୍ତ ବିଷୟ ଯାହାକି ଈଶ୍ୱରଙ୍କଠାରୁ ମନୁଷ୍ୟକୁ ପୃଥକ କରେ। ଆଜି ଆପଣଙ୍କ ନିମନ୍ତେ ବା ମୋ ନିମନ୍ତେ ଈଶ୍ୱରଙ୍କଠାରୁ ବିଚ୍ଛିନ୍ନ ହେବାର କୌଣସି କାରଣ ନାହିଁ, କାରଣ ସେହି ପାପ ବିଷୟ ନେଇ ଉଠୁଥିବା ପ୍ରଶ୍ନର ସମାଧାନ ଚିରଦିନ ନିମନ୍ତେ ହୋଇସାରିଛି। ଈଶ୍ୱର ଓ ମନୁଷ୍ୟ ମଧ୍ୟରେ ଜଣେ ମଧ୍ୟସ୍ଥି ଅଛନ୍ତି, ସେ ଖ୍ରୀଷ୍ଟ ଯୀଶୁ, ଓ ଆଜି ଆମେ ତାହାଙ୍କ ମଧ୍ୟ ଦେଇ ପିତା ଈଶ୍ୱରଙ୍କର ନିକଟବର୍ତ୍ତୀ ହୋଇପାରିବା। ଆୟୁଙ୍କର ତାହିଁ ଥିଲା ଏକ ମହାନ ଆର୍ତ୍ତନାଦ, ଯେପରି କେହି ଜଣେ ତାହାଙ୍କର ମଧ୍ୟସ୍ଥି ହୋଇ ତାହାଙ୍କୁ ପିତା ଈଶ୍ୱରଙ୍କ ସହିତ ସଂଯୁକ୍ତ କରାଏ ବା ଏକ ଯୋଗାଯୋଗର ବ୍ୟବସ୍ଥା କରେ। ଇଲିହୁ ଅନ୍ୟମାନଙ୍କ ଅପେକ୍ଷା ଏହି ବିଷୟର ଅତି ନିକଟକୁ ଚାଲିଆସିଥିଲେ, ମାତ୍ର ସେ ସେହି ଯୋଗାଯୋଗ ସ୍ଥାପନ କରାଇ ପାରିଲେ ନାହିଁ, ଅର୍ଥାତ୍ ସେ ଆୟୁବଙ୍କୁ ପିତା ଈଶ୍ୱରଙ୍କ ସହିତ ସଂଯୁକ୍ତ କରାଇ ପାରିଲେ ନାହିଁ। ସେଥିପାଇଁ ଶେଷରେ ଈଶ୍ୱରଙ୍କୁ ହିଁ ତାହା ଆୟୁବଙ୍କ ଜୀବନରେ ସାଧନ କରିବାକୁ ପଡ଼ିଲା। ଏହାପରେ ଇଲିହୁ କହନ୍ତି ଯେ ଈଶ୍ୱର ହେଉଛନ୍ତି ପ୍ରଧାନ ଶିକ୍ଷକ। ଛତିଶ ପର୍ବର 22-23 ପଦ ମଧ୍ୟରେ ଏହିପରି ଲେଖା ଅଛି, ଦେଖ ପରମେଶ୍ୱର ଆପଣା ପରାକ୍ରମରେ ଉଚ୍ଚ ଭାବରେ କାର୍ଯ୍ୟ କରନ୍ତି, ତାହାଙ୍କ ପରି ଶିକ୍ଷକ କିଏ ଅଛି? କିଏ ତାହାଙ୍କର ଗନ୍ତବ୍ୟ ପଥ ନିରୂପଣ କରିଅଛି? ଅବା କିଏ କହିପାରେ ତୁମ୍ଭେ ଅଧର୍ମ କରିଅଛ? ଇଲିହୁ ଭାବିଥିଲେ ଯେ ସେ ଈଶ୍ୱରଙ୍କ ସହିତ ଯୋଗାଯୋଗ ସ୍ଥାପନ କରିପାରିବେ ନାହିଁ, ମାତ୍ର ସେ ଏହି ବିଷୟ କହନ୍ତି, କେହି ହେଲେ ଈଶ୍ୱରଙ୍କ ପରି ଶିକ୍ଷା ଦେଇପାରିବେ ନାହିଁ। ଆପଣ ଜାଣିଥିବେ ଯେ ଏହି ବିଷୟ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ଚିହ୍ନଟ କରାଯାଇଥିଲା ଯେତେବେଳେ ସେ ଏହି ଜଗତରେ ଥିଲେ। ସେ ସମସ୍ତଙ୍କ ଅପେକ୍ଷା ସବୁଠାରୁ ମହାନ ଶିକ୍ଷକ ଥିଲେ, ଏପରିକି ତାହାଙ୍କର ଶତ୍ରୁମାନେ କହିବାକୁ ଲାଗିଲେ, ଏହି ବ୍ୟକ୍ତି ଯେ ପ୍ରକାରେ କଥା କହନ୍ତି କୌଣସି ମନୁଷ୍ୟ କେବେ ସେ ପ୍ରକାରେ କହିନାହିଁ। ବାସ୍ତବରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଶିକ୍ଷା ଏତେ ମହାନ ଶିକ୍ଷା ଥିଲା ଯାହାକି ଆଜି ପର୍ଯ୍ୟନ୍ତ କୌଣସି ମନୁଷ୍ୟ ସେହିପରି ଶିକ୍ଷା ଦେଇନାହିଁ କି ସେହିପରି ଶିକ୍ଷା ଦେବାର ଜଗତ ମଧ୍ୟ ଜାଣିନାହିଁ। ଏହା ଏକ ଦୁଃଖର ବିଷୟ ଯେ ବର୍ତ୍ତମାନ ଲୋକମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଅଗ୍ରାହ୍ୟ କରନ୍ତି, ମାତ୍ର ତଥାପି ସେମାନେ ତାଙ୍କର ଶିକ୍ଷା ସବୁକୁ ବ୍ୟବହାର କରିବା ନିମନ୍ତେ ଚେଷ୍ଟା କରନ୍ତି। ସେମାନେ ଅନ୍ୟମାନଙ୍କ ଅପେକ୍ଷା ଖ୍ରୀଷ୍ଟଙ୍କ ଶିକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କରନ୍ତି, କାରଣ ତାହା ମନୁଷ୍ୟରୁ ନୁହେଁ ମାତ୍ର ଈଶ୍ୱରଙ୍କର। ଇଲିହୁ କହନ୍ତି, ତାହାଙ୍କ ପରି କିଏ ଶିକ୍ଷା ଦେଇପାରେ? ଏହାପରେ ଏହି ଆୟୁବ ପୁସ୍ତକର 37 ପର୍ବରେ ଇଲିହୁ ଏହି ପ୍ରକାରେ ତାହାଙ୍କର କଥା ସମାପ୍ତ କରିବାକୁ ଯାଉଅଛନ୍ତି। ତେବେ ମୁଁ ଏହି ଅଧ୍ୟାୟ ମଧ୍ୟରୁ କେବଳ 3 ପଦ ଆପଣଙ୍କର ଦୃଷ୍ଟିଗୋଚର କରାଇବାକୁ ଚାହେଁ। ଦେଖନ୍ତୁ 37 ପର୍ବର 22-24 ପଦ ମଧ୍ୟରେ ଏହିପରି ଲେଖା ଅଛି, ଉତ୍ତର ଦିଗରୁ ସୁବର୍ଣ୍ଣମୟ ଆଭା ଆସେ, ପରମେଶ୍ୱରଙ୍କଠାରେ ଭୟାନକ ମହତ୍ତ୍ୱ ଥାଏ। ସର୍ବଶକ୍ତିମାନ, ଆମମାନେ ତାହାଙ୍କର ଉଦ୍ଦେଶ୍ୟ ପାଇନପାରୁ, ସେ ପରାକ୍ରମରେ ଶ୍ରେଷ୍ଠ, ପୁଣି ସେ ବିଚାର ଓ ପ୍ରଚୁର ନ୍ୟାୟଗୁଣ ହେତୁ କ୍ଲେଶ ଦେବେ ନାହିଁ। ଏଣୁ ନରଗଣ ତାହାଙ୍କୁ ଭୟ କରନ୍ତି, ଯେଉଁମାନେ ଅନ୍ତଃକରଣରେ ଜ୍ଞାନୀ ସେମାନଙ୍କର ମୁଖାପେକ୍ଷା କରନ୍ତି ନାହିଁ। ପୁନର୍ବାର ଇଲିହୁ କହନ୍ତି ଯେ ଈଶ୍ୱର ମନୁଷ୍ୟଠାରୁ ଏତେ ଦୂରକୁ ଚାଲିଯାଇଛନ୍ତି ଯେ ମନୁଷ୍ୟ ତାହାଙ୍କ ସହ ଯୋଗାଯୋଗ କରିପାରିବ ନାହିଁ କି ତାହାଙ୍କ ସହ କଥାବାର୍ତ୍ତା କରିପାରିବ ନାହିଁ। ସେ ଅତି ଉଚ୍ଚରେ ଓ ଆମେ ଏହି ନିଚସ୍ଥ ପୃଥିବୀରେ, କିନ୍ତୁ ସେ ଯାହାହୁନା କାହିଁକି ଆମେମାନେ ଦେଖିସାରିଛୁ ଯେ ଏହା ଈଶ୍ୱରଙ୍କ ମହାନତା କି ବା ତାହାଙ୍କର ପ୍ରତାପ ଆମମାନଙ୍କୁ ତାହାଙ୍କଠାରୁ ବିଚ୍ଛିନ୍ନ କରେ ନାହିଁ, ମାତ୍ର ଆମମାନଙ୍କର ପାପ ହିଁ ଆମ୍ଭମାନଙ୍କୁ ଈଶ୍ୱରଙ୍କ ସହଭାଗିତାରୁ ବିଚ୍ଛିନ୍ନ କରେ। ମାତ୍ର ଈଶ୍ୱର ଆମମାନଙ୍କର ସଙ୍ଗେ ସଙ୍ଗେ ଅଛନ୍ତି, କିନ୍ତୁ ଆମେ ଆମମାନଙ୍କର ପାପ ଦୃଷ୍ଟିରେ ତାଙ୍କୁ ଦେଖିପାରିବା ନାହିଁ, ଆମେ ଆମମାନଙ୍କର ଅବିଶ୍ୱାସ ଦୃଷ୍ଟିରେ ତାଙ୍କୁ ଦେଖିପାରିବା ନାହିଁ। ଆଉ ଆମମାନଙ୍କର ଏହି ପାପ ଆଉ ଅବିଶ୍ୱାସ ଲାଗି ଆଜି ଈଶ୍ୱର ମଧ୍ୟ ଆମମାନଙ୍କଠାରୁ ଦୂରେଇ ଯାଇଛନ୍ତି। ଏହି ପର୍ବଟି ପ୍ରକାଶ କରେ ଯେ ଇଲିହୁ କେବେ ହେଲେ ଆୟୁବଙ୍କ ନିମନ୍ତେ ଜଣେ ଭାଉବାଦୀ ବା ଜଣେ ମଧ୍ୟସ୍ଥି ହୋଇପାରିବେ ନାହିଁ, କାରଣ ସେ ନିଜେ ନିଜର ପାପକ୍ଷମାର ଅନୁଭୂତି ପାଇପାରି ନାହାନ୍ତି, କି ଈଶ୍ୱରଙ୍କ ପ୍ରେମର ପରିଚୟ ପାଇପାରିନାହାନ୍ତି, କାରଣ ଏଥିନିମନ୍ତେ ନିଜର ଜ୍ଞାନ ଯଥେଷ୍ଟ ନୁହେଁ। ଐଶ୍ୱରିକ ଜ୍ଞାନ ଓ ବୁଦ୍ଧିର ଆବଶ୍ୟକତା ରହିଅଛି ଓ ଈଶ୍ୱରଙ୍କୁ ପାଇବାର ଏକ ବ୍ୟକ୍ତିଗତ ଅନୁଭୂତିର ଆବଶ୍ୟକତା ରହିଅଛି। ଆଜି ଅନେକ ଏହିପରି ଅଛନ୍ତି ଯେଉଁମାନେ କି ଖ୍ରୀଷ୍ଟଙ୍କୁ ନ ପାଇ ମଧ୍ୟ ଖ୍ରୀଷ୍ଟଙ୍କ ବିଷୟରେ ପ୍ରଚାର କରନ୍ତି। ସେମାନେ ସେହି ଐଶ୍ୱରିକ ଜ୍ଞାନ ଓ ବୁଦ୍ଧି ପ୍ରୟୋଗ କରିପାରନ୍ତି ନାହିଁ, ତେଣୁକରି ସେମାନଙ୍କର ଶିକ୍ଷା ଫଳପ୍ରଦ ହୋଇପାରେ ନାହିଁ, କି ସେମାନେ ପ୍ରକୃତରେ ଅନ୍ୟକୁ ସାନ୍ତ୍ୱନା ଦେଇପାରନ୍ତି ନାହିଁ, କି ଉପଯୁକ୍ତ ପରାମର୍ଶ ଦେଇ ତାହାକୁ ପ୍ରଭୁଙ୍କ ନିକଟକୁ ଆଣିପାରନ୍ତି ନାହିଁ। ଯେପରି ଆଇବଙ୍କର ବନ୍ଧୁମାନେ ଆଇବଙ୍କୁ ସାନ୍ତ୍ୱନା ଦେଇପାରିଲେ ନାହିଁ କି ତାହାଙ୍କୁ ଈଶ୍ୱରଙ୍କର ନିକଟବର୍ତ୍ତୀ କରାଇପାରିଲେ ନାହିଁ, ଠିକ୍ ସେହିପରି, କାରଣ ସେମାନଙ୍କର ନିଜ ଜ୍ଞାନ ଏଥିନିମନ୍ତେ ଯଥେଷ୍ଟ ନଥିଲା। ଇଲିହୁ ପ୍ରକୃତରେ ଆଇବଙ୍କ ପକ୍ଷରୁ ସେହି ମଧ୍ୟସ୍ଥି ହେବାକୁ ଚାହୁଁଥିଲେ ଓ ସେ ଈଶ୍ୱରଙ୍କ ନିକଟରେ ଆଇବଙ୍କ ବିଷୟ ନେଇ ଉପସ୍ଥାପିତ କରିବାକୁ ଚାହୁଁଥିଲେ, ମାତ୍ର ସେ ଏହିଠାରେ ବିଫଳ ହୋଇଗଲେ, କାରଣ ସେ ପ୍ରକୃତରେ ଈଶ୍ୱରଙ୍କୁ ଭଲ ଭାବେ ଜାଣିନଥିଲେ ଓ ଈଶ୍ୱରଙ୍କଠାରେ କିପରି ନିବେଦନ କରିବାକୁ ହୁଏ ତାହା ମଧ୍ୟ ସେ ଜାଣିନଥିଲେ ଓ ସେ ତାହାଙ୍କଠାରୁ ଅନେକ ଦୂରରେ ଥିଲେ। ସେଥିପାଇଁ ଈଶ୍ୱରଙ୍କୁ ଆଇବଙ୍କ ସହିତ କଥାବାର୍ତ୍ତା କରିବାକୁ ହିଁ ପଡ଼ିଲା। ପ୍ରିୟ ବନ୍ଧୁ, ଯେତେବେଳେ ଆମମାନଙ୍କ ଦୁଃଖରେ କେହି ଆମମାନଙ୍କୁ ସାନ୍ତ୍ୱନା ଦେଇ ନପାରନ୍ତି ଓ ଆମମାନଙ୍କୁ ଛାଡ଼ି ଚାଲିଯାଆନ୍ତି, ସେତେବେଳେ ଈଶ୍ୱର ଆମମାନଙ୍କ ସହିତରେ ରହି ଆମମାନଙ୍କୁ ସାନ୍ତ୍ୱନା, ଶକ୍ତି ଓ ସାହସ ଦେଇଥାନ୍ତି। ଯେତେବେଳେ ମନୁଷ୍ୟର ସପକ୍ଷ କେହି ନଥାନ୍ତି, ସେତେବେଳେ ଈଶ୍ୱର ତାହାର ସପକ୍ଷ ହୋଇଥାନ୍ତି, କାରଣ ସେ ମନୁଷ୍ୟକୁ ପ୍ରେମ କରନ୍ତି ଓ ମନୁଷ୍ୟକୁ ଉଦ୍ଧାର କରିବା ନିମନ୍ତେ ଚାହାନ୍ତି। ଯଦ୍ୟପି ଆମମାନଙ୍କର ପାପ ଈଶ୍ୱର ଓ ଆମମାନଙ୍କ ମଧ୍ୟରେ ବିଚ୍ଛିନ୍ନତା ସୃଷ୍ଟି କରେ, ତଥାପି ସେ ସେହି ପାପର ପ୍ରତିକାର କରି ଆମମାନଙ୍କ ନିମନ୍ତେ ଏକ ଉଦ୍ଧାରର ପଥ ପ୍ରସ୍ତୁତ କରିଅଛନ୍ତି। ଈଶ୍ୱରଙ୍କ ନିକଟକୁ ଯିବା ପାଇଁ ସେହି ପଥ ସେ ଖୋଲି ଦେଇଛନ୍ତି, ଏବଂ ଯେଉଁ ବିଚ୍ଛେଦ ଥିଲା ତାହାକୁ ସେ ଦୂରେଇ ଦେଇଛନ୍ତି, ଆଉ ସେହି ଖ୍ରୀଷ୍ଟଙ୍କ ମଧ୍ୟ ଦେଇ ସେ ଆମମାନଙ୍କୁ ପୁନର୍ବାର ତାହାଙ୍କ ସହିତ ମିଳିତ କରାଇବାକୁ ଚାହାନ୍ତି। କିନ୍ତୁ ଆମେ କ'ଣ ତାହାଙ୍କ ସହିତ ସେହି ତୁଟି ଯାଇଥିବା ସମ୍ପର୍କକୁ ପୁନର୍ବାର ଯୋଡ଼ିବାକୁ ଚାହୁଁ କି? ତାହେଲେ ଆସନ୍ତୁ ସେହି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ଓ ନିଜର ପାପ ସବୁକୁ ତାହାଙ୍କଠାରେ ସ୍ୱୀକାର କରି ତାହାଙ୍କ ମାଧ୍ୟମରେ ପିତା ଈଶ୍ୱରଙ୍କ ସହିତ ସେହି ତୁଟି ଯାଇଥିବା ସମ୍ପର୍କକୁ ପୁନର୍ବାର ଯୋଡ଼ିଦେଇ ସନ୍ତାନତ୍ୱର ଅଧିକାରୀ ହେବା ସଙ୍ଗେ ସଙ୍ଗେ ଅନନ୍ତ ଜୀବନର ଅଧିକାରୀ ହେଉ। ଈଶ୍ୱର ଚାହାନ୍ତି ନାହିଁ ଆମେ ଯେପରି ପାପରେ ବିନଷ୍ଟ ହେଉ। ହଁ, ଆମମାନେ ପାପ କରିଅଛୁ ଆଉ ଈଶ୍ୱରଙ୍କର ମହିମାରୁ ଉଣା ପଡ଼ିଅଛୁ, ତାହା ସତ କଥା। ଆମମାନଙ୍କର ପାପ ଆଜି ଆମମାନଙ୍କ ମଧ୍ୟରେ ଆଉ ଈଶ୍ୱରଙ୍କ ମଧ୍ୟରେ ଏକ ବିଭେଦ ସୃଷ୍ଟି କରିଅଛି, ଏକ ବିଚ୍ଛିନ୍ନତା ସୃଷ୍ଟି କରିଅଛି, ମାତ୍ର ଏହାର ଅର୍ଥ ନୁହେଁ ଯେ ଈଶ୍ୱର ଆମମାନଙ୍କୁ ଦୂରେଇ ଦେଇଛନ୍ତି ବା ଆମମାନଙ୍କୁ ଭୁଲି ଯାଇଛନ୍ତି ବା ସେ ଆମମାନଙ୍କୁ ଆଉ ଉଦ୍ଧାର କରିବାକୁ ଚାହାନ୍ତି ନାହିଁ, ମାତ୍ର ସେ ଆମମାନଙ୍କୁ ଉଦ୍ଧାର କରିବାକୁ ଚାହାନ୍ତି। ସେ ଆମମାନଙ୍କୁ ତାଙ୍କ ସହିତ ପୁନର୍ବାର ସଂଯୁକ୍ତ କରିବା ପାଇଁ ଚାହାନ୍ତି, ଯେହେତୁ ସେ ପ୍ରେମମୟ ଈଶ୍ୱର, ଆଉ ସେ ଚାହାନ୍ତି ନାହିଁ ଆମମାନେ ପାପରେ ବି ନଷ୍ଟ ହେଉ। ସେଥିପାଇଁ ସେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମଧ୍ୟ ଦେଇ ଆଜି ସମଗ୍ର ମାନବ ଜାତି ନିମନ୍ତେ ସେହି ଉଦ୍ଧାରର ପଥ ପ୍ରସ୍ତୁତ କରିଅଛନ୍ତି, ଯେପରି ଅନ୍ତତଃ ମନୁଷ୍ୟ ସେହି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର କୃଶ ପ୍ରତି ଲକ୍ଷ୍ୟ କରି ନିଜର ପାପ ସବୁକୁ ସ୍ୱୀକାର କରି ପାପରୁ ଉଦ୍ଧାର ପାଇ ସେହି ଅନନ୍ତ ଜୀବନର ଅଧିକାରୀ ହେବାକୁ ପାରେ, ଆଉ ଈଶ୍ୱରଙ୍କ ସହିତ ପୁନର୍ବାର ସେହି ସହଭାଗିତା ସ୍ଥାପନ କରିବାକୁ ପାରେ। ହଁ ପ୍ରିୟ ବନ୍ଧୁ, ଆମେ ଜାଣୁ ଯେ ଆମେ ସମସ୍ତେ ପାପୀ, ଆମେ ପାପ କରିଅଛୁ, ମାତ୍ର ତଥାପି ଆମେ ଜାଣୁ ଯେ ଈଶ୍ୱର ଯଦିଓ ପାପକୁ ଘୃଣା କରନ୍ତି, ମାତ୍ର ସେ ପାପୀକୁ ପ୍ରେମ କରନ୍ତି। ଈଶ୍ୱର ଆଜି ମଧ୍ୟ ଆପଣଙ୍କୁ ମୋତେ ପ୍ରେମ କରନ୍ତି, ଆଉ ସେ ଆଜି ମଧ୍ୟ ଆମମାନଙ୍କୁ ଉଦ୍ଧାର କରିବା ପାଇଁ ଚାହାନ୍ତି। ମାତ୍ର ସେ ଚାହାନ୍ତି ଯେପରି ଆମେ ତାହାଙ୍କର ନିକଟବର୍ତ୍ତୀ ହେଉ, ତାହାଙ୍କ ନିକଟରେ ନିଜର ଜୀବନକୁ ସମର୍ପଣ କରୁ, ତାହାଙ୍କଠାରେ ବିଶ୍ୱାସ କରୁ, ତାହାଙ୍କର ବାକ୍ୟ ଅନୁଯାୟୀ ଜୀବନଯାପନ କରୁ। ତାହେଲେ ସେ ଆମମାନଙ୍କୁ ସେହି ପାପରୁ ଉଦ୍ଧାର କରି ପରିତ୍ରାଣର ଆନନ୍ଦକୁ ଉପଲବ୍ଧି କରିବା ପାଇଁ ଦେବେ, ସେ ଅନନ୍ତ ଜୀବନର ଅଧିକାରୀ କରାଇବେ, ଆଉ ସେ ଈଶ୍ୱରଙ୍କ ସନ୍ତାନତ୍ୱର ଅଧିକାର ମଧ୍ୟ ଆମମାନଙ୍କୁ ଦେବେ।
ପ୍ରିୟ ବନ୍ଧୁ, ପ୍ରଭୁ ଆଜି ଆମମାନଙ୍କ ଜୀବନରୁ ଚାହାନ୍ତି ସେହି ସମର୍ପିତ ଜୀବନ, ଯେତେବେଳେ ଆମେ ପ୍ରଭୁଙ୍କ ନିକଟରେ ନିଜକୁ ଭାଙ୍ଗିଦେବା, ପ୍ରଭୁ ଆମମାନଙ୍କୁ ଗ୍ରହଣ କରିବେ ଏବଂ ସେ ଆମମାନଙ୍କ ଜୀବନରେ ସମସ୍ତ ଆଶୀର୍ବାଦ ଭରିଦେବେ। ସେଦିନ ଆଇବଙ୍କ ଜୀବନରେ ସେ ଯେଉଁ ପ୍ରକାର ଭାବରେ ସମସ୍ତ ବିଷୟ ତାଙ୍କୁ ପୁନର୍ବାର ପରିପୂର୍ଣ୍ଣ କରିଥିଲେ ଆଶୀର୍ବାଦ କରି, ସେହି ପ୍ରକାରେ ଆମମାନଙ୍କ ଜୀବନରେ ମଧ୍ୟ ତାଙ୍କର ଆଶୀର୍ବାଦ ଦେଇ ସେ ଆମମାନଙ୍କୁ ସର୍ବବିଷୟରେ ପରିପୂର୍ଣ୍ଣ କରି ତାଙ୍କର ଗୌରବ ମହିମା ପାଇଁ ସୁରକ୍ଷା ପ୍ରଦାନ କରିବେ। ଆମମାନଙ୍କର କୌଣସି ଅଭାବ ହେବ ନାହିଁ, କାରଣ ପ୍ରଭୁଙ୍କର ବାକ୍ୟ କହେ, ସଦାପ୍ରଭୁଙ୍କର ଆଶୀର୍ବାଦ ମନୁଷ୍ୟକୁ ଧନବାନ କରେ, ଆଉ ସେ ତହିଁ ସଙ୍ଗରେ ଦୁଃଖ ଯୋଗ କରନ୍ତି ନାହିଁ। ତେଣୁ ଯଦି ଆମମାନେ ଆମମାନଙ୍କର ବ୍ୟକ୍ତିଗତ ଜୀବନରେ, ଆମମାନଙ୍କର ପାରିବାରିକ ଜୀବନରେ ଯଦି ପ୍ରଭୁଙ୍କର ଆଶୀର୍ବାଦ, ପ୍ରଭୁଙ୍କର ଶାନ୍ତି ଚାହୁଁ, ତାହେଲେ ଆମମାନଙ୍କୁ ପ୍ରଭୁଙ୍କର ସହିତରେ ଜୀବନଯାପନ କରିବାକୁ ହେବ। ପ୍ରଭୁ ପ୍ରତ୍ୟେକଙ୍କର ସହବର୍ତ୍ତୀ ହୁଅନ୍ତୁ।
ଆମର କାର୍ଯ୍ୟକ୍ରମ ନିୟମିତ ଶୁଣୁଥିବାରୁ ଅଶେଷ ଧନ୍ୟବାଦ। ଆପଣ ଏହି କାର୍ଯ୍ୟକ୍ରମ ଶୁଣିବା ଦ୍ୱାରା ଆତ୍ମିକ ଜୀବନରେ ଉପକୃତ ହୋଇପାରିଥିବେ ବୋଲି ଆମର ବିଶ୍ୱାସ। ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବାର ଆଗ୍ରହ ଥିଲେ ଅଥବା ଉପାଦେୟ ପୁସ୍ତକର ଆବଶ୍ୟକ ଥିଲେ ଆମ ସହ ଯୋଗାଯୋଗ କରନ୍ତୁ। ଆମର ଠିକଣା ପଥ ପ୍ରଦର୍ଶିକା ଟ୍ରାନ୍ସ ୱାର୍ଲଡ ରେଡିଓ ଇଣ୍ଡିଆ, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 75100।
ମୋବାଇଲ ନମ୍ବର 9777221415।
ଠିକଣାଟି ଆଉଥରେ ଶୁଣନ୍ତୁ, ପଥ ପ୍ରଦର୍ଶିକା ଟ୍ରାନ୍ସ ୱାର୍ଲଡ ରେଡିଓ ଇଣ୍ଡିଆ, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 75100।
ମୋବାଇଲ ନମ୍ବର 9777221415।
ଆମର ଇମେଲ ଆଡ୍ରେସଟି ଲେଖି ରଖନ୍ତୁ, odia.ttb@radio882.com। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ। ନମସ୍କାର।